también. ଈଶାନୁଚରିତ ବର୍ଣ୍ଣନା କରାଯାଉଛି ଭାଗବତଙ୍କର ଯେଉଁ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ସେଥିରୁ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଭଗବାନ ଓ ଭଗବାନଙ୍କର ଭକ୍ତ ଏ ବିଷୟରେ ବର୍ଣ୍ଣନା କରାଯାଉଛି ଯେଉଁଟା ଆମର ବର୍ତ୍ତମାନ ମନ୍ଦିରରେ ଏଇ ନବମ ସ୍କନ୍ଧ କଥା ଚାଲିଛି। ବିଶେଷ ଭାବରେ ଦୁଇଟି ପ୍ରସିଦ୍ଧ ବଂଶ ଅଛି, ଗୋଟିଏ ହେଉଛି ସୂର୍ଯ୍ୟବଂଶ ଆଉ ଗୋଟିଏ ହେଉଛି ଚନ୍ଦ୍ରବଂଶ। ବର୍ତ୍ତମାନ ସୂର୍ଯ୍ୟବଂଶର କଥା ଚାଲିଛନ୍ତି। ସୂର୍ଯ୍ୟବଂଶରେ ଅନ୍ତିମରେ ଭଗବାନ ରାମଚନ୍ଦ୍ରଙ୍କ କଥା କୁହାଯିବ। ତେବେ ସୂର୍ଯ୍ୟବଂଶରେ ଯେଉଁ ବର୍ଣ୍ଣନା କରେ, ଯେଉଁ ସୂର୍ଯ୍ୟବଂଶ ଆସୁଛନ୍ତି ଭଗବାନ ସୂର୍ଯ୍ୟ ଦେବତା ଯେ ବିଭୂଷାନ ତାଙ୍କଠାରୁ ଆସୁଛନ୍ତି। ବିଭୂଷାନଙ୍କର ଦଶ ଜଣ ପୁତ୍ର ଅଛନ୍ତି, ତାଙ୍କ ଭିତରୁ ମୁଖ୍ୟ ହେଲେ ବୈବସ୍ୱତ, ବୈବସ୍ୱତ ମନୁ ନା ଦଶ ଜଣ ପୁତ୍ର, ବୈବସ୍ୱତ ମନୁଙ୍କର ଦଶ ଜଣ ପୁତ୍ର। ବୈବସ୍ୱତଙ୍କର କେତେ ପୁତ୍ର ଅଛନ୍ତି କିନ୍ତୁ ବୈବସ୍ୱତ ମନୁଙ୍କର ବିଷୟରେ ବର୍ଣ୍ଣନା କରାଯାଉଛି, ତାଙ୍କର ଦଶ ପୁତ୍ର, ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଇକ୍ଷ୍ୱାକୁ, ଯିଏ ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ଆସୁଛନ୍ତି। ତେଣୁ ଏଇ ବଂଶରେ ଆସିଥିଲେ ବୈବସ୍ୱତ ମନୁଙ୍କର ପୁତ୍ର ହେଉଛନ୍ତି ନଭଗ, ତାଙ୍କ ଦଶ ପୁତ୍ର ନଭଗ ତାଙ୍କର ଜଣେ, ଇକ୍ଷ୍ୱାକୁ ହେଉଛନ୍ତି ଶ୍ରେଷ୍ଠ, ଆଉ ନଭଗ ମଧ୍ୟ ଜଣେ ପୁତ୍ର ଅଛନ୍ତି। ନଭଙ୍କର ପୁତ୍ର ହେଉଛନ୍ତି ନାଭାଗ, ନାଭାଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ। ସେ ଅମ୍ବରୀଶ ମହାରାଜଙ୍କ ବିଷୟରେ କହିଲେ ସୁଖଦେବ ଗୋସ୍ୱାମୀ କହିଲେ ଯେ ଅମ୍ବରୀଶ ମହାରାଜ ଏତେ ଉନ୍ନତ ଭକ୍ତ ଥିଲେ ଯାହାଙ୍କୁ ବ୍ରହ୍ମ ସାପ ମଧ୍ୟ ଅଭିଶାପ ମଧ୍ୟ ଲାଗିଲାନି। ତେଣୁ ଏଇଟାକୁ ପରିକ୍ଷିତ ମହାରାଜ ଟିକେ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁଲେ, ତେଣୁ ଅମ୍ବରୀଶ ମହାରାଜଙ୍କର ଚରିତ୍ର ବର୍ଣ୍ଣନା କରାଯାଉଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି କେମିତି ଅମ୍ବରୀଶ ମହାରାଜ ଜଣେ ଥିଲେ ଭଗବାନଙ୍କ ଭକ୍ତ, ଯିଏକି ଭକ୍ତିର ନଅଟି ଯାକ ଅଙ୍ଗ ପାଳନ କରୁଥିଲେ। ସବି ମନ କୃଷ୍ଣପଦ ଅରବିନ୍ଦ ୟୋ ବଚାଂଶ ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାରା ଚିରସକ୍ତ। ସବୁ ମନଟାକୁ ଭଗବାନ ପାଦପଦ୍ମରେ, କଥାକୁ ଭଗବାନ କଥା ବର୍ଣ୍ଣନରେ, ଯିବାକୁ ହାତ ଦୁଇଟା ଦ୍ୱାରା ଭଗବାନଙ୍କର ମନ୍ଦିର ସଫା କରୁଥିଲେ, ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ କର୍ଣ୍ଣ ଦ୍ୱାରା ଭଗବାନ କଥା ଶ୍ରବଣ କରୁଥିଲେ। ଏଇଭଳି ଭାବରେ ସମସ୍ତ ଅଙ୍ଗ ଦ୍ୱାରା ଭଗବାନଙ୍କର ଭକ୍ତି ଯେଉଁ ନଅଟି ଅଙ୍ଗ ସବୁକିଛି ପାଳନ ସେ କରୁଥିଲେ। ସମଗ୍ର ପୃଥିବୀର ସେ ହେଉଛନ୍ତି ସମ୍ରାଟ। କିନ୍ତୁ ତାଙ୍କର ଏତେ ଯଶ ହେଇଯାଇଥିଲା, ତାକୁ ଦୁର୍ବାସାଙ୍କର ଆସିଲା ଆସିଲା ତାଙ୍କର ଈର୍ଷା ଆସିଲା। ଦୁର୍ବାସା ମୁନି ବହୁତ ପ୍ରସିଦ୍ଧ ମୁନି, ବହୁତ ତପସ୍ୱୀ, ବିରାଟ ବଡ଼ ତପସ୍ୱୀ, ବହୁତ ସିଦ୍ଧି ସବୁ ରହିଛି ତାଙ୍କର, ଆଉ ତାଙ୍କ ତୁଳନାରେ ଇଏ କ'ଣ ଅମ୍ବରୀଶ କ'ଣ ଗୋଟେ ଭକ୍ତ ଜାଣି କ'ଣ ଖାଲି ଭଗବାନଙ୍କ ନାମ କୀର୍ତ୍ତନ କରୁଛି, ଇଏ କ'ଣ ବଡ଼ ତପସ୍ୟା କି ନାହିଁ କିଛି ନାହିଁ, ଏସବୁ କ'ଣ ବଡ଼ ଏମିତି ହେଇକିରି ତାଙ୍କର ଥିଲା। ତେଣୁ ସେଇ ଥରେ କ'ଣ ହେଇଛି, ଏଇଟା ପଞ୍ଚମଧ୍ୟାୟ ନାଇଁ କି ପଞ୍ଚମଧ୍ୟାୟ ତାହେଲେ ପୂର୍ବରୁ ଗୋଟେ ଘଟଣା ହେଇଯାଇଛି, ଯେଉଁଟାକ କାଲି ଏକାଦଶୀ ପାଳନ ଯେଉଁ ହେଉଥିଲା ସେମିତି ଏକାଦଶୀ ଗୋଟେ ପାଳନ କରୁଥିଲେ ରାଜା ଅମ୍ବରୀଶ ମହାରାଜ ବୃନ୍ଦାବନରେ ମଧୁବନରେ। ସେଟା ପାଳନ କରିସାରିଲା ପରେ ଦ୍ୱାଦଶୀ ଦିନ ଇଏ ଆସି ପହଞ୍ଚିଲେ, ଦୁର୍ବାସାମାନେ ଆସି ପହଞ୍ଚିଲେ। ଦୁର୍ବାସାମାନେ ଯେଉଁ ଏକାଦଶୀ ପାରାୟଣଟା ତିଥି ଅଛି, ସେ ପାରାୟଣ ତିଥି ଦୁର୍ବାସାମାନେ ଜାଣିଶୁଣିକିରି ଗାଧେଇବାରେ ସ୍ନାନ କରିବାରେ ଡେରି କଲେ, ଦେଖିବା କ'ଣ କରୁଛି ଅମ୍ବରୀଶ। ତେଣୁ ଅମ୍ବରୀଶ ମହାରାଜ ସବୁ ପୂଜାପୂଜି କରିକିରି ଶାସ୍ତ୍ର ଅନୁସାରେ ଗଣ୍ଡିସେ ଜଳ ତୁଳସୀ ପାନ କଲେ, ସେଇଟାକୁ ସେ ଜାଣିପାରିଲେ ଦୁର୍ବାସାମାନେ ତାଙ୍କ ତପସ୍ୟା ବଳରେ। ତେଣୁ ସେ କ୍ରୋଧରେ ରାଗିକିରି ନିଜର ଗୋଟେ ଜଟା ଛୁଣ୍ଡେଇକିରି ଗୋଟେ କୃତ୍ୟା ନାମକ ରାକ୍ଷସୀ, ଯେ ଅଗ୍ନି ସାକ୍ଷାତ ଅଗ୍ନି ଭଳି ରାକ୍ଷସୀ ମାଙ୍କ ତିଆରି କରି ସୃଷ୍ଟି କରିଦେଲେ। ଏବଂ ସେ ରାକ୍ଷସୀ ଯେତେବେଳେ ଆସୁଛି କୃତ୍ୟା ଅମ୍ବରୀଶ ମହାରାଜଙ୍କୁ ଜଳିବା ପାଇଁ, ଅମ୍ବରୀଶ ମହାରାଜଙ୍କୁ ପୋଡ଼ି ମାରିଦେବା ପାଇଁ, ସେତେବେଳେ ଭଗବାନଙ୍କର ଯେଉଁ ଚକ୍ର ସୁଦର୍ଶନ ଚକ୍ର ସିଏ ଆସିକିରି ସେ କୃତ୍ୟାକୁ ଜଳେଇଦେଲା, ତାକୁ ସିଏ କ'ଣ ଜଳେଇବ, ସିଏ ନିଜେ ଜଳିଗଲା ସୁଦର୍ଶନ ଚକ୍ରର ଅଗ୍ନିରେ। ଏବଂ ସୁଦର୍ଶନ ଚକ୍ର ଧାଇଁଲେ ଦୁର୍ବାସନ ପଛରେ। ତେଣୁ ଦୁର୍ବାସମୁନି ଯେତେବେଳେ ସିଏ ମାରିବାକୁ ବସିଥିଲେ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ କିଛି ପଛଘୁଞ୍ଚା ଦେଇନାହାନ୍ତି, ସେ ଏକ ସେଇଠି ଯେଉଁଠି ଠିଆ ହେଇଥିଲେ ସେଇଠି ନିର୍ଭୟ ରହିଥିଲେ। ସେ ଭଗବାନଙ୍କୁ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କର ବୋଲି, କିନ୍ତୁ ଭଗବାନ ତାଙ୍କର ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କୁ ରକ୍ଷା କରିଛନ୍ତି, ସୁରକ୍ଷା ପ୍ରଦାନ କରିଛନ୍ତି। କିନ୍ତୁ ଦୁର୍ବାସାମୁନି ଯେତେବେଳେ ପଛରେ ଗୋଡ଼େଇଲେ ସୁଦର୍ଶନ ଦୁର୍ବାସାମୁନି ତାହେଲେ ଧାଇଁଲେ ପ୍ରାଣ ରକ୍ଷା କରିବା ପାଇଁ, ଧାଇଁକି ଚାରିଆଡ଼େ ବିଭିନ୍ନ ସାଗର ଭିତରେ ପଶିଲେ ମଧ୍ୟ ସେଠି ସୁଦର୍ଶନ ଚକ୍ର, ଆଉ ଅତଳ ପାତାଳ ସବୁଆଡ଼େ ଗଲେ ମଧ୍ୟ ଯେଉଁଠି, ଆଉ ଚାରିଆଡ଼େ ଯାଇକି ଲାଷ୍ଟକୁ ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିଲେ। ବ୍ରହ୍ମା କହିଲେ ମଧ୍ୟ ମୁଁ ତୁମକୁ ରକ୍ଷା କରିପାରିଲିନି ସୁଦର୍ଶନ ଚକ୍ର କବଳରୁ, ଶିବଙ୍କ ପାଖକୁ ଗଲେ। ଶିବଙ୍କର ସେ ହେଉଛନ୍ତି ଭକ୍ତ ଦୁର୍ବାସା, ଅବଶ୍ୟ ଦୁର୍ବାସା ହେଉଛନ୍ତି ଶିବଜୀଙ୍କର ଅବତାର। ଯେତେବେଳେ ଅତ୍ରିଙ୍କର ସେ ହେଉଛନ୍ତି ପୁତ୍ର ଦୁର୍ବାସା, ଅତ୍ରି ଅନୁସୂୟା, ସେତେବେଳେ ଭଗବାନଙ୍କୁ ତପସ୍ୟା କରିବା ପାଇଁ ଯାଇଥିଲେ ପ୍ରଜା ସୃଷ୍ଟି କରିବା ପାଇଁ, ସେତେବେଳେ ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ଶିବ ରୂପରେ ଆବିର୍ଭାବ ହୋଇଥିଲେ। ତେଣୁ ସିଏ ଅନୁସୂୟା ପ୍ରାର୍ଥନା କଲେ ଯେ ଆପଣ ତିନି ଜଣ ଯାକ ମୋର ପୁତ୍ର ରୂପରେ ଆସନ୍ତୁ। ତେଣୁ ବ୍ରହ୍ମାଙ୍କ ଅନୁସାରେ ଆସିଥିଲେ ସୋମ, ଯିଏକି ଚନ୍ଦ୍ରଦେବ, ବିଷ୍ଣୁଙ୍କର ଆସିଥିଲେ ଦତ୍ତାତ୍ରେୟ, ଏବଂ ଶିବଜୀଙ୍କ ଅନୁସାରେ ଆସିଲେ ଦୁର୍ବାସା। ତେଣୁ ଦୁର୍ବାସାଙ୍କର ସିଏ ହେଉଛନ୍ତି ଇଷ୍ଟଦେବ ଶିବଜୀ। ଶିବଜୀ ମଧ୍ୟ କହିଲେ ମୁଁ ତୁମକୁ ରକ୍ଷା କରିପାରିବିନି, କିନ୍ତୁ ତୁମକୁ ଗୋଟେ ଉପାୟ ଦେଇ ବତେଇବି ଯେ ଯାହାର ଏ ଅସ୍ତ୍ର ତାଙ୍କ ପାଖକୁ ଗଲେ ତୁମେ ସେ ରକ୍ଷା କରିପାରିବେ। ତେଣୁ ସେ ବୈକୁଣ୍ଠ ଲୋକକୁ ଗଲେ, ବୈକୁଣ୍ଠ ଲୋକ ଯାଇକିରି ଯେ ପହଞ୍ଚିଲେ ବିଷ୍ଣୁ ପାଖରେ, ସେତେବେଳେ ଆଉ ତାଙ୍କର ଶକ୍ତି ନାହିଁ କଥା କହିବା ପାଇଁ, ଯାହା ହଉ ନଅମୀ ଗୋଟରୁ ପଡ଼ିକିରି ଭଗବାନ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ସେତେବେଳେ ଭଗବାନ କହୁଛନ୍ତି ନା ଅହଂ ଭକ୍ତ ପରାଧୀନ ୟଶତନ୍ତ୍ର ଦ୍ୱିଜ ସାଧୁଭୀର୍ଗସ୍ତ ହୃଦୟୁ ଭକ୍ତିର୍ ଭକ୍ତ ଜନପ୍ରିୟ। ମୁଁ ଯଦିଓ ଭଗବାନ ସ୍ୱରାଟ, ମୁଁ କାହାର ଅଧୀନ ନୁହେଁ, କିନ୍ତୁ ତଥାପି ମୁଁ ଭକ୍ତର ଅଧୀନ। କାହିଁକି ନା ସାଧୁଭୀର୍ଗସ୍ତ, ସବୁବେଳେ ସାଧୁ ସବୁବେଳେ ତାର ହୃଦୟରେ ମୋତେ ରଖିଛି, ତେଣୁ ମୋର ହୃଦୟରେ ମଧ୍ୟ ସେ ସାଧୁ ରହିଛି। ତେଣୁ ସେ ସାଧୁର ଯେଉଁ ଅମ୍ବରୀଶର ଯେଉଁ ଇଏ କଲ, ଅପମାନ କଲ, ତେଣୁ ମୋର ହୃଦୟକୁ ତୁମେ ଜଳେଇ ଦେଇଛ। ଆଉ ଇଏ ସୁଦର୍ଶନ ମଧ୍ୟ ମୋ କଥା ମାନିବନି, ମୋର ଭକ୍ତର ରକ୍ଷା କରିବା ପାଇଁ ସେ ତୁମେ ସେ ମୁଁ ତୁମକୁ ଗୋଟେ ଉପାୟ ବତେଇବି ଯେ ଯଦିଓ ଦୁର୍ବାସା କହିଲେ ଆପଣ ହେଉଛନ୍ତି ବ୍ରହ୍ମ ଗୋବ୍ରାହ୍ମଣ ହିତାୟଚ, ମୁଁ ଜଣେ ବ୍ରାହ୍ମଣ, ମୋତେ ରକ୍ଷା କରିବା କଥା ଆପଣ ନିଶ୍ଚିନ୍ତରେ ନା, ବ୍ରାହ୍ମଣଙ୍କୁ ରକ୍ଷା କରିବି କ'ଣ, ଭକ୍ତକୁ ମାରିକି ବ୍ରାହ୍ମଣଙ୍କୁ ରକ୍ଷା କରିବି, ଏଇଟା ମନେ ମନେ ସବୁ ଯେଉଁ ଭାବର ଆଦାନ ପ୍ରଦାନ ହେଉଛି। ତେଣୁ ଭଗବାନ ଅନ୍ତିମରେ କହିଲେ ଯେ ତୁମେ ଯାଇକିରି ସେଇ ଅମ୍ବରୀଶ ବା ଯାହାର ପାଦପଦ୍ମରେ ଅପରାଧ କରିଛ, ସେଇ ତାଙ୍କର ପାଖରେ କ୍ଷମା ମାଗିଲେ ସେ ତୁମକୁ ରକ୍ଷା କରିପାରିବେ। ଯେମିତି ଆଚାର୍ଯ୍ୟ କହନ୍ତି, ଯେମିତି ତୁମର ପାଦରେ କଣ୍ଟା ଫୁଟୁଛି, ଆଉ କ'ଣ ସେଇଟା ଆଉ କେଉଁଠୁ ବାହାରିବ, ସେଇଠି ପାଦରୁ ଯେଉଁଠି ବାହାରିଛି ସେ ଫୁଟିଛି ସେଇଠୁ ବାହାରିବ। ତେଣୁ ସେଇଭଳି ଭାବରେ ଯାହାଙ୍କ ପ୍ରତି ଅପମାନ କରାଯାଇଛି, ଅପରାଧ କରାଯାଇଛି, ତାଙ୍କର କ୍ଷମା ପ୍ରାର୍ଥନା ପାଇଲେ, ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ସିଏ ଅପରାଧରୁ ମୁକ୍ତ ହୋଇପାରିବେ। ତେଣୁ ଅନ୍ତିମରେ ଦୁର୍ବାସା ଆସିକିରି ଭଗବାନଙ୍କ ଠାରୁ ଆସି ଫେରିକିରି ଆସିକି ପହଞ୍ଚିଲେ ଅମ୍ବରୀଶ ପାଖରେ। ଆ ଭିତରେ ଗୋଟେ ବର୍ଷ ବିତିଯାଇଛି, କିନ୍ତୁ ଅମ୍ବରୀଶ ମହାରାଜ ମଧ୍ୟ କୁହାଯାଏ ସେ ସେହି ସ୍ଥାନରେ ସେମିତି ରହିଛନ୍ତି ଠିଆ ହେଇକି ଗୋଟେ ବର୍ଷ, ଭଗବାନଙ୍କ ନାମ ସ୍ମରଣ କରୁଛନ୍ତି, ଖାଇବା ପିଇବା କିଛି ନାହିଁ କିଛି ସବୁ। ତାପରେ ସେ ଯେତେବେଳେ ତାଙ୍କ ପାଖରେ ପାଦ ପଦ୍ମରେ ଶରଣ ଗଲେ, ସେତେବେଳେ ଅମ୍ବରୀଶ ମହାରାଜ ବହୁତ ସ୍ତୁତି କଲେ, ସୁଦର୍ଶନ ଚକ୍ରଙ୍କର ସ୍ତୁତି କରିକି ଅନ୍ତିମରେ ଯେତେବେଳେ କହିଲେ ଯେ ମୋର ଯେତିକି ସ୍ୱୀକୃତି ସବୁ ଅଛି ସେ ସ୍ୱୀକୃତି ବଳରେ ତାଙ୍କର ଜୀବନ ରକ୍ଷା ହେଉ କହିବା ପୂର୍ବରୁ, ତେଣୁ ସୁଦର୍ଶନ ଚକ୍ର ଚାଲିଗଲେ, ତାଙ୍କୁ ରକ୍ଷା କଲେ। ତେଣୁ ତାପରେ ବର୍ତ୍ତମାନ ସେ ଏଇଟା କହୁଛନ୍ତି, ଜନ୍ନାମ ଶ୍ରୁତି ମାତ୍ରେଣ ବୁମାନ ଭବତି ନିର୍ମଳ ତସ ତୀର୍ଥପଦ କିମ୍ବା ଦାସାନମ ଅବଶିଷ୍ୟତେ। ଯେଉଁ ଭଗବାନ ଯାହାଙ୍କର ନାମ ଶୁଣିଲେ ଶ୍ରୁତି ମାତ୍ରେଣ ବୁମାନ ଭବତି ନିର୍ମଳ, ମନୁଷ୍ୟ ନିର୍ମଳ ହେଇଯାଉଛନ୍ତି, ଶୁଦ୍ଧ ହେଇଯାଉଛନ୍ତି। ଆଉ ସେଇ ଭଗବାନଙ୍କର ଯେ ପାଦ ପଦ୍ମରେ ତସ ତୀର୍ଥପଦ କିମ୍ବା ଦାସାନମ ଅବଶିଷ୍ୟତେ, ତାଙ୍କର ଯେ ଦାସ ଭଗବାନଙ୍କର ଯେ ଭକ୍ତ, ତାଙ୍କ ପାଇଁ ଆଉ କ'ଣ ଅବଶିଷ୍ଟ ରହିବ, ତାଙ୍କ ପାଇଁ ସବୁକିଛି ସେ କରିପାରିବେ। ତେଣୁ ଆପଣଙ୍କର ଯେଉଁ ଅହୋ ସେଠି ସେ କହୁଛନ୍ତି, ମୁଁ ତ ଆପଣଙ୍କର ଯେଉଁ ମହିମା ବର୍ତ୍ତମାନ ଦେଖିଲି, ଭକ୍ତର ମହିମା ମୁଁ ଶୁଣିଥିଲି କିନ୍ତୁ ମୁଁ ଆଉ ବୁଝିପାରିନଥିଲି, କିନ୍ତୁ ବର୍ତ୍ତମାନ बहु अनंत दासानां महत्वं दुष्टमध्यमे कुताकसोपि जद्राजन मंगलानि समयस्य। यद्यो वर्तमान भक्तंकर सब महिमा जानी अनंत दासंकर महत्व जानी थी किंतु वर्तमान मु देखिली दुष्टमध्यम कौन तंकर महत्व ना कुताकसोपि जद्राजन तंक पाखरे अपराध कले मध्यम से अपराधीर मंगल चिंता करसंती। ये होची साधुर महत्व तेणु कहते यहाँ बड़ कथा कौन कहीं जहाँ नाम शुणिले जने निर्मल हो जाऊँगी पादपद्म जो आश्रय नहीं कौन अवशिष्ट रोच कौन बाकी रोच अर्थात से पूर्ण भगवान जो भाई पूर्ण से मत से पूर्ण प्रभुपाद महाराज देनी किसी लिखनी तापर जजाज महाराज से सूर्यवंशरे आस जजाज महाराज जहाँ ये चंद्रवंश ये आस चंद्रवंश सूर्यवंश रे रामचंद्र वर्णना कला चंद्रवंश वर्णना आसो चंद्रवंश रे प्रथम आसे किए चंद्र सोम सोम जे अनुसंग पुत्र सोम पुत्र होती बुद्ध बुद्ध पुत्र होती पुरुरबा से बहुत कले इला बहुत करके अल क्या पुरुरबा को अल इला पुत्र हिसाब से अल बोली कह पुरुरबा पुत्र होती पुत्र आसवे किए आयु आयुकर नहुस नहुस पुत्र हो जजाति जजाति पुत्र हो चारज जजाति बहुत बड़ वर्णना कर बहुत वर्ण चरित्र वर्णना कर जीवन चरित्र जजाति देवजानी एवं शर्मिष्ठा ये दिज शर्मिष्ठा को देवजानी और शर्मिष्ठा ये होती बहुत संग कि शर्मिष्ठा होती राजा कार भोज राजा वृषपर्वा कन्या किंतु ये होती शुक्राचार्य कन्या हो देवजानी दिज सांग गोटे थर से कह का कह गोटे थर से स्नान करूला बेले जोबले उलग्न स्नान करुले तेणु शिवजी जो आस देखिले तरतर होकरी शर्मिष्ठा आस लुगा पिंधे से भूल कौन देवजानी ड्रेसटा पिंधे देवजानी बहुत क्रोध प्रकाश कर तू गोटे मोर चाकराणी भि आम हूँ ब्राह्मण तू गोटे क्षत्रिय बहुत नीच स्तर क्षत्रिय कन्या तू यही भाव में जो गाड़ी देते ये तो राजा झी आर क्रोध आधिका रजगुण प्रभाव अधिका ब्राह्मण सत्यगुण प्रभाव रहा कथा कितु रजगुण प्रभाव में पशिक सी क्रोध प्रकाश कर तेणु ये कौन कलना बहुत रागिक तू आमर ये चलुचु आम अन्न चलु आम पैसा चलुचु तू गोटे कौन एत बड़ कथ कहीकि पकईदे गोटे कूर कूर पकईदेला से उलग्न अवस्था रही से ही समय जजाति महाराज आसते यार जजाति महाराज सहित ये उद्धार करवाह कले बह कला सी मैंने देवजानी एत क्रोध प्रकाश कर तेणु से शुक्राचार्य कन्या को आम स्कूल पढ़ुलु कमी क्षमा देवाई से कही शुक्राचार्य किंतु तथा से बहुत क्रोध प्रकाश कर सब चलीगले राज्य छाड़ चली जाए बस तेणु राजा वृषपर्वा पछ पछ जा प्रार्थना कले क्षमा प्रार्थना कले तेणु ये कहले शुक्राचार्य कहले जदि मोर कन्यार कथा को तुम कन्या को सांत्वना दे पार शांति कराइपर ताल मुझे राज्य कन्या शुक्राचार्य कन्या जी कि देवजानी सी कहले मुझे जो भी बाहर जीवि तुम कन्या शर्मिष्ठा जदि मोर दासी जीव ताल तुम ये रही ना मुझे चल तेनालीर से राज्य है देवजानी जो बहुत कले जजाति से शर्मिष्ठा जदिव राजकन्या सी दासी गले जहाँ सी दिजन सहित संग कर ତାଙ୍କର ଗୋଟେ ପୁଅ ହେଇଥିଲା, ତିନି ପୁଅ ଆଉ ଜଣଙ୍କର ଶର୍ମିଷ୍ଠାଙ୍କର ପୁଅ ହେଉଛନ୍ତି ପୁରୁ, ସେ ସବୁଠୁ କନିଷ୍ଠ କନ୍ୟା, କନିଷ୍ଠ ପୁତ୍ର। ଆଉ ଦେବଯାନୀଙ୍କର ପୁତ୍ର ଅଛନ୍ତି, ତାଙ୍କ ଭିତରୁ ସବୁଠୁ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯେଉଁ ବଂଶରେ ଭଗବାନ ଆସୁଛନ୍ତି ତେଣୁ ତାଙ୍କୁ ଯାଦବ ବୋଲି କୁହାଯାଉଛି, ଯାଦବ ମାଧବ ମୁକୁନ୍ଦ। ସେ ଯଦୁଙ୍କୁ ଯେତେବେଳେ ସେ କ'ଣ କଲେ ନା, ଯେତେବେଳେ ଜାଣିଲେ ଶର୍ମିଷ୍ଠା ଯେ ଶର୍ମିଷ୍ଠାଙ୍କ ସହିତ ସଙ୍ଗ କରିକିରି ସେ ଗୋଟେ ପୁତ୍ର ସନ୍ତାନ ଯଦୁ ବୋଲି ସେ ତାଙ୍କର ଇଏ କରୁଛନ୍ତି। ଯଦୁ ସେ ଇଏ ଯେତେବେଳେ ଇଏ ହେଲା ଜାଣିଲେ ଦେବଯାନୀ ଯେ ଇଏ ଶର୍ମିଷ୍ଠା ସହିତ ମନା କଲେ ମଧ୍ୟ ସେ ତାଙ୍କ ସଙ୍ଗ କରିକି ପୁତ୍ର ଜାତ କରିଛନ୍ତି, ତେଣୁ ସେ କ୍ରୋଧ ପ୍ରକାଶ କରିକି ପଳାଇ ଆସିଛନ୍ତି ତାଙ୍କ ପିତାଙ୍କ ପାଖକୁ ଶୁକ୍ରାଚାର୍ଯ୍ୟ। ତେଣୁ ସେ ସମୟରେ ଯଯାତି ମହାରାଜ ମଧ୍ୟ ତାଙ୍କ ପଛ ପଛ ଯାଇକିରି ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, କିନ୍ତୁ ତଥାପି ଶୁକ୍ରାଚାର୍ଯ୍ୟ ଯଦି ଜାଣିଲେ ସେ କ୍ରୋଧ ପ୍ରକାଶ କରି ଅଭିଶାପ ଦେଲେ ଯେ ତୁମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୁଅ। ତେଣୁ ସେ ତାପରେ ଯେତେବେଳେ ଅନ୍ୟ ବିନୟ କଲେ ସେତେବେଳେ ସେ କହିଲେ ତୁମର ଯଦି ବାର୍ଦ୍ଧକ୍ୟ ନେଇକିରି ଜଣେ ଯଦି ଯୁବକ ଅବସ୍ଥା ଦେଇଦେବ ତାହେଲେ ସେଇଟା ତୁମେ ସେଇଟା ପ୍ରାପ୍ତ ହେଇପାରିବ ଯୁବକ ଅବସ୍ଥା। ତେଣୁ ସେ ତାଙ୍କର ପ୍ରଥମ ପୁତ୍ର ଯଦୁଙ୍କୁ ପଚାରିଲେ, କହିଲେ ଯେ ମୋର ଏ ବାର୍ଦ୍ଧକ୍ୟ ନେଇକିରି ତୁମର ଯୌବନଟା ପ୍ରଦାନ କର। ସେ କିନ୍ତୁ କହିଲେ ନା ମୁଁ ସେମିତି ଦେଇପାରିବିନି, ତୁମେ ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଚାହୁଁଛ, ସେଥିପାଇଁ ଯଦି ଭଗବାନଙ୍କର ଆରାଧନା କରିବା ପାଇଁ ଚାହୁଁଛ ତାହେଲେ ଅଲଗା କଥା। ଯଦୁ ସେ ଜାଣିଛନ୍ତି ସିଏ ଭଗବାନଙ୍କ ଭକ୍ତ, ଏତେ ସୁନ୍ଦର ଭକ୍ତ ଥିଲେ ଯେଉଁ କୂଳରେ କି ଭଗବାନ ତାଙ୍କର ନାମ ଅନୁସାରେ ଯାଦବ ହେଇଛନ୍ତି, ଯଦୁକୂଳ, ସେଇଟା ଯଦୁକୂଳ ପ୍ରସିଦ୍ଧ ଯଦୁକୂଳ। ତାପରେ ଯେତେବେଳେ ଅନ୍ୟମାନେ ପୁତ୍ର ପଚାରିଲେ ସେମାନେ ମନା କଲେ, ତେଣୁ କିନ୍ତୁ ତାଙ୍କର ଯେ କନିଷ୍ଠ ପୁତ୍ର ସିଏ ତାଙ୍କୁ ରାଜି ହେଲେ, କହିଲେ ହଁ ଠିକ୍ ଅଛି। କାହିଁକିନା ସେ କହିଲେ, ସେ ଗୋଟେ ଶ୍ଳୋକ କହିଛନ୍ତି ବହୁତ ଉତ୍ତମ, ମାନେ ବହୁତ ପ୍ରସିଦ୍ଧ ଶ୍ଳୋକ, ଉତ୍ତମ ଚିନ୍ତିତଂ କୁର୍ଯ୍ୟାତ୍ ପ୍ରୋକ୍ତ କାରିତ ମଧ୍ୟମ ଅଧମ ଶ୍ରଦ୍ଧା କୁର୍ଯ୍ୟାତ୍ ଅକରୋତ୍ ଅଚରିତଂ ପିତୁଃ। ତିନି ପ୍ରକାର ପୁତ୍ର ଅଛନ୍ତି, ଚାରି ପ୍ରକାର ପୁତ୍ର ଅଛନ୍ତି, ନା ତିନି ପ୍ରକାର ପୁତ୍ର, ଆଉ ଜଣେ ପୁତ୍ର ନୁହଁ, ସେ ମୂତ୍ର ସହିତ ତୁଳନା କରାଯାଉଛି। ସେପଟେ ଶ୍ରେଷ୍ଠ ପୁତ୍ର ହେଉଛି କିଏ ନା ଉତ୍ତମ ଚିନ୍ତିତଂ କୁର୍ଯ୍ୟାତ୍, ଚିନ୍ତା କରୁଛନ୍ତି ପିତାମାନେ ତାଙ୍କର ପୁତ୍ର ସେ ଚିନ୍ତା କରି ସେଇଟା କାର୍ଯ୍ୟ କରିଦେବେ, ଉତ୍ତମ ଚିନ୍ତିତ କୁର୍ଯ୍ୟାତ୍। ପ୍ରୋକ୍ତ କରୋତି ମଧ୍ୟମ, ମଧ୍ୟମ ପୁତ୍ର ସିଏ ଯିଏକି କହିଲେ ସେ କାମଟା କରିବ। ଆଉ ଅଧମ ଅଶ୍ରଦ୍ଧା କୁର୍ଯ୍ୟାତ୍, ଅଧମ ପୁତ୍ର ସିଏ ଯଦି ସେ କାର୍ଯ୍ୟ କରିବ ବହୁତ ଅଶ୍ରଦ୍ଧାର ସହିତ କରିବ, ହେଳାର ସହିତ କରିବ, ଅବଜ୍ଞାର ସହିତ କରିବ। କିନ୍ତୁ ଅକର୍ତ୍ତୋଚ୍ଚରିତଂ ପିତୃ, ଯେଉଁମାନେ କାର୍ଯ୍ୟ କହିଲେ ମଧ୍ୟ, କଥା କହିଲେ ମଧ୍ୟ କାର୍ଯ୍ୟ କରୁନାହାନ୍ତି ତାଙ୍କୁ ଉଚ୍ଚରିତ ବୋଲି କୁହାଯାଉଛି, ମୂତ୍ର ସହିତ ତୁଳନା କରାଯାଉଛି, ସେ ପୁତ୍ର ନୁହଁ ମୂତ୍ର। ଏଇଭଳି ଭାବରେ କଥା କହିକିରି ତେଣୁ ସିଏ ପୁରୁ କ'ଣ କଲେ ନା ତାଙ୍କର ଯୌବନଟାକୁ ପ୍ରଦାନ କରିକିରି ସିଏ ତାଙ୍କର ବାର୍ଦ୍ଧକ୍ୟଟାକୁ ଗ୍ରହଣ କରି ପିତାଙ୍କର। ତେଣୁକରି ଯଦୁ ଅଭିଶାପ ପ୍ରାପ୍ତ ହେଲେ ତୁମେ ରାଜା ହେଇପାରେନି, ପୁରୁ କିନ୍ତୁ ରାଜା ହେଲେ, ପୁରୁ ବଂଶରେ ଆସୁଛନ୍ତି କୌରବମାନେ ଆସୁଛନ୍ତି, ପାଣ୍ଡବମାନେ ଆସୁଛନ୍ତି ପୁରୁ ବଂଶରେ, କିନ୍ତୁ ଯଦୁ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ ଭଗବାନ ଯଦିଓ କୃଷ୍ଣ କିନ୍ତୁ ସିଏ ରାଜା ନୁହନ୍ତି, ସମଗ୍ର ପୃଥିବୀର ରାଜା ହେଉଛନ୍ତି ଯୁଧିଷ୍ଠିର ମହାରାଜ। ସେଇଥିପାଇଁ ଅର୍ଜୁନ ସେ ଯେଉଁ କଥା କହିଥିଲେ ସେଥିରେ ତାଙ୍କର ସେ ଗର୍ବଟା ଥିଲା, ତାପରେ ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ। ଯାହା ହଉ, ଏଠି ପ୍ରଶ୍ନ ଉଠିବ ଯେ ଏଇ ଯେଉଁ ଯଯାତି ମହାରାଜ, ତାପରେ ସେ ଯେତେବେଳେ ବହୁତ ବର୍ଷ କାଳ ଉପଭୋଗ କଲା ପରେ ତାପରେ ତାଙ୍କର ଜ୍ଞାନ ଆସିଛି, ତେଣୁ ସେ ପୁଣି ତାଙ୍କର ପୁତ୍ରଙ୍କୁ ତାଙ୍କର ଯୌବନଟା ଫେରେଇ ଦେଇକି ତାଙ୍କ ବାର୍ଦ୍ଧକ୍ୟ ନେଇକି ସେ ଭଗବାନଙ୍କର ଆରାଧନା କରିଛନ୍ତି, ଏବଂ ସେଥିରୁ ଏ ଗୋଟିଏ ସ୍ତୁତି ଭଗବାନଙ୍କ ଆରାଧନା। ତେଣୁ ନମସ୍ତୁଭ୍ୟଂ ଭଗବତେ, ହେ ଭଗବାନ ମୁଁ ଆପଣଙ୍କୁ ନମସ୍କାର କରୁଛନ୍ତି, ଆପଣ ହେଉଛନ୍ତି ବାସୁଦେବ, ଅର୍ଥାତ୍ ଆପଣ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ ସ୍ତରର, ବେଦ ସେ ଆପଣ ହେଉଛନ୍ତି ସମସ୍ତ ଜ୍ଞାନର ଗନ୍ତାଘର, ଏବଂ ସର୍ବଭୂତ ଅଧିଭାଷାୟ ସମସ୍ତ ଜୀବମାନେ ବା ସମସ୍ତ ଭୌତିକ ତତ୍ତ୍ୱ ବା ସମସ୍ତ ତତ୍ତ୍ୱ ଆପଣଙ୍କର ହୃଦୟରେ ରହିଛି, ଆପଣଙ୍କର ଠାରେ ଅବସ୍ଥାନ କରୁଛନ୍ତି ଅଧିଭାଷାୟ, ଏବଂ ଆପଣ ହେଉଛନ୍ତି ଶାନ୍ତାୟ, ଶାନ୍ତାୟ ଅର୍ଥ ହେଉଛି ଧୀର ପ୍ରଶାନ୍ତ, ଏବଂ ବୃହତି ଆପଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ବୃହତ୍। ସମୁଦାୟ ଆପଣଙ୍କୁ ପୁଣି ଆଉ ଥରେ ନମସ୍କାର କରୁଛନ୍ତି। ତେଣୁ ବିଶ୍ୱନାଥ ଚପୁରୀ ଠାକୁର ଏଠି ଭାଷାରେ କହୁଛନ୍ତି ଯେ ଯେମିତି ସବୁ ଶିଷ୍ୟମାନଙ୍କର ଗୁରୁ ଫେମସ୍ ଅଛନ୍ତି, କିନ୍ତୁ ଆଙ୍କର ଗୁରୁ କିଏ ସେଇଠି ଜଣାପଡ଼ୁନି। କିନ୍ତୁ ସେଇଠି ଜଣାପଡ଼ୁଛି ଯେ ପ୍ରକୃତରେ ସେହି ସମୟରେ ଯେତେ ଚନ୍ଦ୍ରବଂଶରେ ଯଯାତି ମହାରାଜ ରାଜା ହେଇଥିଲେ, ସେହି ସମୟରେ ସୂର୍ଯ୍ୟବଂଶରେ ଅମ୍ବରୀଶ ମହାରାଜ ରାଜା ଥିଲେ। ତେଣୁ ଇଏ ସବୁ ବ୍ରହ୍ମାଙ୍କ ଠାରୁ ଅଷ୍ଟମ ବଂଶ ପରମ୍ପରାରେ ଆସୁଛନ୍ତି। ବ୍ରହ୍ମାଙ୍କର ସୂର୍ଯ୍ୟବଂଶରେ ଆସୁଛନ୍ତି ମରିଚି, ମରିଚିଙ୍କର କଶ୍ୟପ, କଶ୍ୟପଙ୍କର ବିବସ୍ୱତ, ବିବସ୍ୱତଙ୍କର ବୈବସ୍ୱତ ବା ଶ୍ରାଦ୍ଧଦେବ, ଶ୍ରାଦ୍ଧଦେବଙ୍କ ପୁତ୍ର ହେଉଛନ୍ତି ନଭବ, ତାଙ୍କର ପୁତ୍ର ହେଉଛି ନାଭାଗ, ନାଭାଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ। ସେମିତି ଚନ୍ଦ୍ରବଂଶରେ ମଧ୍ୟ ଆସୁଛନ୍ତି ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଅତ୍ରି, ତାଙ୍କର ପୁତ୍ର ହେଉଛନ୍ତି ସୋମ, ତାଙ୍କର ପୁତ୍ର ବୁଦ୍ଧ, ତାଙ୍କର ପୁତ୍ର ପୁରୁଡ଼ବ, ତାଙ୍କ ପୁତ୍ର ଆୟୁ, ତାଙ୍କର ପୁତ୍ର ନୌଶ ଏବଂ ତାଙ୍କ ପୁତ୍ର ଯଯାତି। ତେଣୁ ଅମ୍ବରୀଶ ମହାରାଜ ଯେତେବେଳେ ଶଶାଗରା ପୃଥିବୀର ସମ୍ରାଟ ଥିଲେ, ସେତେବେଳେ ଯଯାତି ମହାରାଜ ଗୋଟିଏ ରାଜ୍ୟର ରାଜା ଥିଲେ। ତେଣୁ ତାଙ୍କର ସେ ସଙ୍ଗ କରିକିରି ଏଇ ଜ୍ଞାନଟି ସେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇ ଶ୍ଳୋକଟିରେ ବିଶ୍ୱନାଥ ଚକ୍ର ଠାକୁର ଏଇଟାକୁ ଉଦ୍ଧାର କରିଛନ୍ତି। ଜୟ ଶ୍ରୀମନ୍ତ ଭାଗବତମ କି, ଜୟ ଶ୍ରୀପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୌର ପ୍ରମାନନ୍ଦ।